ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଜାମ୍ମୁ କାଶ୍ମୀର ଆତଙ୍କବାଦୀ ଘଟଣାରେ କଡ଼ାକଡ଼ି ହେଲା ସୁରକ୍ଷା ବ୍ୟବସ୍ଥା। କ୍ଷେତ୍ରୀୟ ସମୀକ୍ଷା ନେଇ ଆକ୍ରମଣ ସ୍ଥଳକୁ ଆଜି ଗସ୍ତ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ସାଉଦି ଆରବ ଗସ୍ତକୁ କାଣ୍ଡଛାଣ୍ଡ କରି ପ୍ରତ୍ୟାବର୍ତ୍ତନ କରୁଛନ୍ତି ପ୍ରଧାନମନ୍ତ୍ରୀ। ଜଳବାୟୁ ସହନଶୀଳ ନୂତନ ଫସଲ ପ୍ରଜାତିକୁ ବିକଶିତ କରାଯାଉଛି ବୋଲି ସୂଚନା ଦେଲେ କୃଷିମନ୍ତ୍ରୀ। ଦେଶର ଇସ୍କାତ କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ଘଟିଛି ବୋଲି କହିଲେ ଇସ୍କାତ ଓ ଭାରିଶିଳ୍ପ ରାଷ୍ଟ୍ରମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ ଲକ୍ଷ୍ନୌ ସୁପରଜାଏଣ୍ଟସ୍କୁ 8 ୱିକେଟ୍ରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ। ଜାମ୍ମୁ କାଶ୍ମୀରର ପହଲଗାମରେ ଗତକାଲି ଆତଙ୍କବାଦୀ ଆକ୍ରମଣ ଘଟଣାରେ କେତେକ ପର୍ଯ୍ୟଟକଙ୍କର ମୃତାହତ ପରେ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି। ଶ୍ରୀନଗରଠାରୁ 85 କିଲୋମିଟର ଦୂର ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଏହି ଆକ୍ରମଣ ହୋଇଛି। ସେଠାରେ ସେନା, ସିଆର୍ପିଏଫ୍ ଏବଂ ଜାମ୍ମୁ କାଶ୍ମୀର ପୁଲିସ୍ର ମିଳିତ ତଲାସୀ ଅଭିଯାନ ଜାରି ରହିଛି। ପହଲଗାମର ଆକ୍ରମଣ ସ୍ଥଳରୁ 5 କିଲୋମିଟର ବ୍ୟାସାର୍ଦ୍ଧ ପରିମିତ ଅଞ୍ଚଳକୁ ଏହି ଅଭିଯାନରେ ଅନ୍ତର୍ଭୁକ୍ତ କରାଯାଇଛି। ଆକ୍ରମଣକାରୀଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ବାହିନୀ, ସନ୍ଧାନୀ କୁକୁର ଏବଂ ଅନ୍ୟାନ୍ୟ ବୈଷୟିକ ବ୍ୟବସ୍ଥା ନିୟୋଜିତ କରାଯାଇଛି। ରାଜପଥ ଏବଂ ସମ୍ଭେଦନଶୀଳ ଅଞ୍ଚଳଗୁଡ଼ିକରେ ଅତିରିକ୍ତ ଚେକ୍ପୋଷ୍ଟ ସ୍ଥାପନ କରାଯିବା ସହିତ ପ୍ରମୁଖ ପ୍ରତିଷ୍ଠାନ ଓ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ତ୍ୱରିତ କ୍ରିୟାନୁଷ୍ଠାନ ବାହିନୀ ମୁତୟନ ହୋଇଛନ୍ତି। ଉତ୍ତର ସେନା କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ୍ ଏମ୍ଭି ସୁଚେନ୍ଦ୍ର କୁମାରଙ୍କୁ ଆଜି ଶ୍ରୀନଗର ସ୍ଥାନୀୟ ସୁରକ୍ଷା ବାହିନୀ ପକ୍ଷରୁ ଉପତ୍ୟକାର ସାମ୍ପ୍ରତିକ ସ୍ଥିତି ନେଇ ଅବଗତ କରାଯିବ। ଶ୍ରୀନଗର, ଗୁଲମାର୍ଗ ଏବଂ ଅନ୍ୟାନ୍ୟ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପର୍ଯ୍ୟଟକଙ୍କ ରହଣୀସ୍ଥଳୀଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ଉଦ୍ଧାର ଏବଂ ଚିହ୍ନଟ କାର୍ଯ୍ୟ ଜାରି ରହିଥିବାରୁ ମୃତକଙ୍କ ଚୂଡ଼ାନ୍ତ ତଥ୍ୟ ସ୍ୱଷ୍ଟ ହୋଇନାହିଁ ବୋଲି ସୁରକ୍ଷା ସଂସ୍ଥା ସୂଚନା ଦେଇଛି। ପର୍ଯ୍ୟଟକଙ୍କ ସମ୍ପର୍କରେ ସୂଚନା ପ୍ରଦାନ ଲକ୍ଷ୍ୟ ନେଇ ଜାମ୍ମୁ କାଶ୍ମୀର ସରକାରଙ୍କ ପକ୍ଷରୁ 24 ଘଣ୍ଟିଆ ଜରୁରୀକାଳୀନ ହେଲ୍ପଲାଇନ୍ ନମ୍ଘର ଜାରି କରାଯାଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗତକାଲି ଶ୍ରୀନଗରରେ ବରିଷ୍ଠ ସୁରକ୍ଷା ଅଧିକାରୀଙ୍କ ସହ ବୈଠକରେ ପରିସ୍ଥିତିର ସମୀକ୍ଷା କରିଛନ୍ତି। ଶ୍ରୀ ଶାହା ଆଜି ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ସହ ଆକ୍ରମଣ ସ୍ଥଳ ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରତ୍ୟକ୍ଷଦର୍ଶୀଙ୍କ ସହ ଆଲୋଚନା କରିବା ସହିତ ଡାକ୍ତରଖାନାକୁ ଯାଇ ଚିକିତ୍ସାଧୀନ ଆହତଙ୍କ ସହ କଥାବାର୍ତ୍ତା କରିବେ। ସ୍ୱରାଷ୍ଟ୍ରମନ୍ତ୍ରୀ ଗତ ରାତିରେ ଶ୍ରୀନଗରରେ ପହଞ୍ଚିଛନ୍ତି। ଏହା ପୂର୍ବରୁ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ସେଠାକାର ଅଧିକାରୀଙ୍କ ସହ ଶ୍ରୀ ଶାହା ଆଲୋଚନା କରିଥିଲେ। ଏହି ଆତଙ୍କବାଦୀ କାର୍ଯ୍ୟରେ ଜଡ଼ିତ ଥିବା ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ସାଉଦି ଆରବ ଗସ୍ତକୁ କାଣ୍ଡଛାଣ୍ଡ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଜାମ୍ମୁ କାଶ୍ମୀର ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରିପ୍ରେକ୍ଷୀରେ ଶ୍ରୀ ମୋଦି ଏହି ନିଷ୍ପଭି ନେଇଛନ୍ତି। ଆଜି ରାତିରେ ତାଙ୍କର ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟସୂଚୀ ରହିଥିଲା। ପ୍ରଧାନମନ୍ତ୍ରୀଙ୍କର ସାଉଦି ଆରବ ଗସ୍ତ ସଫଳ ରହିଥିଲା ବୋଲି ଆମ ସମ୍ଭାଦଦାତା ସୂଚନା ଦେଇଛନ୍ତି। ସେ କହିଛନ୍ତି,
यात्रा के संक्षिप्त होने के बावजूद प्रधानमंत्री नरेंद्र मोदी की सऊदी अरब की यात्रा कई महत्वपूर्ण परिणाम सामने आए। द्विपक्षीय वार्ताओं के दौरान 4 प्रमुख समझौते किए गए। इनमें सऊदी स्पेस एजेंसी और भारत के अंतरिक्ष विभाग के बीच एक समझौता ज्ञापन, सऊदी स्वास्थ्य मंत्रालय और भारत के स्वास्थ्य एवं परिवार कल्याण मंत्रालय के बीच स्वास्थ्य क्षेत्र में सहयोग पर समझौता, सऊदी अरब के एंटी डोपिंग समिति और भारत की राष्ट्रीय एंटी डोपिंग एजेंसी के बीच एक समझौता और सऊदी पोस्ट तथा इंडिया पोस्ट के बीच डाक सेवाओं में सहयोग को लेकर समझौता शामिल है। दोनों नेताओं ने ऊर्जा, रक्षा, व्यापार, निवेश, टेक्नोलॉजी, संस्कृति और लोगों के बीच संबंधों जैसे सभी क्षेत्रों में सहयोग की व्यापक समीक्षा की। विनोद कुमार, आकाशवाणी न्यूज, जद्दा।
ଜାମ୍ମୁ କାଶ୍ମୀର ଆତଙ୍କବାଦୀ ଆକ୍ରମଣ ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୃଢ଼ ନିନ୍ଦା କରିଛନ୍ତି। ରାଷ୍ଟ୍ରପତି କହିଛନ୍ତି, ଏହି ଦୁଃଖଦ ଏବଂ ମାନବବାଦ ବିରୋଧୀ ଘଟଣାକୁ ଦୃଢ଼ ନିନ୍ଦା କରାଯିବା ଉଚିତ। ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ଏହି ଘଟଣାରେ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିବା ସହିତ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ଘଟଣାରେ ପ୍ରଭାବିତ ଲୋକଙ୍କୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯିବ। ଏହି ଘଟଣାରେ ଜଡ଼ିତ ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଏହି ଆକ୍ରମଣ ଘଟଣାକୁ ମଧ୍ୟ ବିଶ୍ୱସ୍ତରରେ ନିନ୍ଦା କରାଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏହି ଘଟଣାକୁ ନେଇ ସମବେଦନା ଜ୍ଞାପନ କରିବା ସହ କହିଛନ୍ତି, ଆତଙ୍କବାଦ ବିରୁଦ୍ଧରେ ଭାରତକୁ ଆମେରିକା ଦୃଢ଼ ସମର୍ଥନ କରୁଛି। ମୃତକଙ୍କ ଆତ୍ମାର ସଦ୍ଗତି କାମନା କରିବା ସହିତ ଆହତଙ୍କର ଆଶୁ ଆରୋଗ୍ୟ ସେ କାମନା କରିଛନ୍ତି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ କହିଛନ୍ତି, ଏଭଳି ନୃଶଂସ ଅପରାଧର କୌଣସି ଯଥାର୍ଥତା ନାହିଁ। ନାହିଁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହି ଘଟଣା ପାଇଁ ସେ ସମବେଦନା ଜ୍ଞାପନ କରିଛନ୍ତି। ୟୁଏଇ ଏବଂ ଇରାନ୍ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାର ଉପରାଷ୍ଟ୍ରପତି ଜେଡି ଭ୍ୟାନ୍ସ ଆତଙ୍କବାଦୀ ଆକ୍ରମଣ ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି। ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପ୍ରତିବାଦରେ କାଶ୍ମୀର ଉପତ୍ୟକାର ବ୍ୟବସାୟ ଏବଂ ଟ୍ରାଭେଲିଂ ଏଜେନ୍ସିଗୁଡ଼ିକ ପକ୍ଷରୁ ଆଜି ବନ୍ଦ ଡାକରା ଦିଆଯାଇଛି। କାଶ୍ମୀରର ଚେମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ୍, ଜାମ୍ମୁ କାଶ୍ମୀର ହୋଟେଲିୟର୍ସ କ୍ଲବ, ଅଲ୍ ଟ୍ରାଭେଲ୍ ଆସୋସିଏସନ୍, ଟ୍ରାନ୍ସପୋର୍ଟର, ରେଷ୍ଟୁରାଣ୍ଟ ମାଲିକ ଏବଂ ନାଗରିକ ସମାଜ ଗୋଷ୍ଠୀ ପକ୍ଷରୁ ମିଳିତ ବିବୃତ୍ତିରେ ଏହି ବନ୍ଦ ସମ୍ପର୍କରେ ସୂଚନା ଦିଆଯାଇଛି। ଅନେକ ଧାର୍ମିକ ସଂଗଠନ ମଧ୍ୟ ବନ୍ଦ ଡାକରାକୁ ସମର୍ଥନ କରିଛନ୍ତି। ଜାମ୍ମୁ ଅଞ୍ଚଳରେ ମଧ୍ୟ ବ୍ୟବସାୟ ସଂଗଠନ ଏବଂ ସମାଜର ବିଭିନ୍ନ ବର୍ଗ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। କେତେକ ଅଞ୍ଚଳରେ ଲୋକମାନେ ମହମବତୀ ଜାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଜଳବାୟୁ ପରିବର୍ତ୍ତନ ପରିସ୍ଥିତି ନେଇ ଭାରତ ସମ୍ପୂର୍ଣ୍ଣ ଅବଗତ ରହିଛି। ଜଳବାୟୁ ସହନଶୀଳ ଏବଂ କୃଷି ଉତ୍ପାଦନ ବଜାୟ ରଖିବାରେ ସହାୟକ ହେଉଥିବା ନୂତନ ଫସଲ ପ୍ରଜାତି ବିକଶିତ କରାଯାଉଛି ବୋଲି ସେ କହିଛନ୍ତି। ହରିୟାଣାର କର୍ଣ୍ଣାଲସ୍ଥିତ ଜାତୀୟ ଦୁଗ୍ଧ ଗବେଷଣା ପ୍ରତିଷ୍ଠାନରେ ଗତକାଲି ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ଚୌହାନ ଏହା କହିଛନ୍ତି।
ये संस्थान आज देश का गौरव, हम दुनिया का एक चौथाई दूध पैदा कर रहे हैं। भारत दुनिया में पहले स्थान पर है और भारत को इस स्थान पर लाने में एनडीआरआई का महत्वपूर्ण योगदान है। चाहे नई नस्लें विकसित करने का मामला हो, दुग्ध उत्पादों के वैल्यू एडिशन का सवाल हो, मानव संसाधन को ट्रेंड करना हो, नई टेक्नोलॉजी हो, एनडीआरआई के वैज्ञानिकों ने, टेक्नीशियंस ने बड़ी मेहनत से काम किया है।
ସେ କହିଛନ୍ତି କୃଷି କ୍ଷେତ୍ର ପାଇଁ ସରକାରଙ୍କ ପକ୍ଷରୁ 6 ଆଧାରରେ ପଦକ୍ଷେପ ଗ୍ରହଣ କରାଯାଇଛି। ସେଗୁଡ଼ିକ ମଧ୍ୟରେ ଉତ୍ପାଦକତା ବୃଦ୍ଧି, ନୂତନ ଫସଲ ପ୍ରଜାତିର ବିକାଶ, ବୈଷୟିକ ଜ୍ଞାନକୌଶଳ ମାଧ୍ୟମରେ ଖର୍ଚ୍ଚ ହ୍ରାସ ଆଦି ଅନ୍ତର୍ଭୁକ୍ତ। ପାରମ୍ପରିକ କୃଷିକୁ ସରକାର ପ୍ରାଧାନ୍ୟ ଦେଉଛନ୍ତି ବୋଲି ସେ କହିଛନ୍ତି। ଦେଶର ଇସ୍କାତ କ୍ଷେତ୍ରରେ ଗତ 10 ମଧ୍ୟରେ ଦ୍ରୁତ ଅଭିବୃଦ୍ଧି ଘଟିଛି ବୋଲି ଇସ୍କାତ ଓ ଭାରିଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଭୂପତି ରାଜୁ ଶ୍ରୀନିବାସ ବର୍ମା କହିଛନ୍ତି। ଗତକାଲି ଇଣ୍ଡିଆ ଷ୍ଟିଲ୍ 2025 ସମ୍ପର୍କରେ ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ବର୍ମା କହିଛନ୍ତି ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅଶୋଧିତ ଇସ୍କାତ ଉତ୍ପାଦନକାରୀ ଦେଶ ହୋଇଛି। ମୁମ୍ବାଇରେ ଆସନ୍ତାକାଲିଠାରୁ ଇଣ୍ଡିଆ ଷ୍ଟିଲ୍ 2025 ଆନ୍ତର୍ଜାତିକ ସମ୍ମିଳନୀ ଏବଂ ପ୍ରଦର୍ଶନୀର ଷଷ୍ଠ ସଂସ୍କରଣ ଆରମ୍ଭ ହେବ। ଇସ୍କାତ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଇସ୍କାତ ଏବଂ ଆନୁଷଙ୍ଗିକ ଶିଳ୍ପ କ୍ଷେତ୍ରର ସମସ୍ତ ଅଂଶୀଦାରଙ୍କୁ ଏକାଠି କରିବାର ଲକ୍ଷ୍ୟ ରଖାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ଭର୍ଚୁଆଲ୍ ମାଧ୍ୟମରେ ଏହି ସମ୍ମିଳନୀକୁ ସମ୍ବୋଧନ କରିବେ ବୋଲି ସେ ସୂଚନା ଦେଇଛନ୍ତି। ବିଭିନ୍ନ ରାଷ୍ଟ୍ରର ପ୍ରତିନିଧି ଏହି ତିନିଦିନିଆ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରୀଙ୍କୁ କୃତ୍ରିମ ବୁଦ୍ଧିମତାରେ କ୍ୟାରିୟର ଗଠନ କରିବା ଲକ୍ଷ୍ୟ ନେଇ ଦକ୍ଷତା ବିକାଶ ଓ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଏ ନେଇ ମନ୍ତ୍ରଣାଳୟ ଏବଂ ମାଇକ୍ରୋସଫ୍ଟ କମ୍ପାନୀ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏଆଇ ଦକ୍ଷତା ଏବଂ ଉଦ୍ଭାବନ ଢାଞ୍ଚା ଆଧାରରେ ମାଇକ୍ରୋସଫ୍ଟ ଛାତ୍ରୀମାନଙ୍କୁ 240 ଘଣ୍ଟିଆ ପ୍ରଶିକ୍ଷଣ ପାଠ୍ୟକ୍ରମ ପ୍ରଦାନ କରିବ। ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି 6 ରାଜ୍ୟର 30 ଉତ୍କର୍ଷ କେନ୍ଦ୍ର ଏବଂ 150 ଶିକ୍ଷାନୁଷ୍ଠାନରେ ଏହି ପ୍ରଶିକ୍ଷଣ ପ୍ରଦାନର ବ୍ୟବସ୍ଥା କରାଯିବ। ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିଂ କହିଛନ୍ତି ଏକ ସମାବେଶୀ ଏବଂ ଭବିଷ୍ୟତ ପାଇଁ ମାନବ ସମ୍ଭଳ ସୃଷ୍ଟି କରିବା ଲକ୍ଷ୍ୟ ନେଇ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ମାଇକ୍ରୋସଫ୍ଟ ସହଭାଗିତାରେ ମହିଳାଙ୍କ ପାଇଁ ଏଆଇ କ୍ଷେତ୍ରରେ ବ୍ୟାପକ ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟୀ ହୋଇଛି। ଲକ୍ଷ୍ନୌର ଏକନା ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ 8 ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ପରାସ୍ତ କରିଛି। ଟସ୍ ଜିତି ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରିବାକୁ ଲକ୍ଷ୍ନୌକୁ ଆମନ୍ତ୍ରଣ କରିଥିଲା। ନିର୍ଦ୍ଧାରିତ 20 ଓଭର୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ 6 ବିନିମୟରେ 169 ରନ୍ ସଂଗ୍ରହ କରିଥିଲା। ବିଜୟ ଲକ୍ଷ୍ୟକୁ ଦିଲ୍ଲୀ 17 ଓଭର 5 ବଲ୍ରେ 2 ବିନିମୟରେ ହାସଲ କରିପାରିଥିଲା। ଦଳ ପକ୍ଷରୁ ପୋରଲ ଏବଂ କେଏଲ୍ ରାହୁଲ ଅର୍ଦ୍ଧଶତକ ହାସଲ କରିଥିଲେ। ଦିଲ୍ଲୀ କ୍ୟାପିଟାଲ୍ସର ମୁକେଶ କୁମାର ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ସେ 33 ରନ୍ ବିନିମୟରେ 4 ୱିକେଟ୍ ଅକ୍ତିଆର କରିଥିଲେ। ଆଜି ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମୁକାବିଲା ହେବ। ହାଇଦ୍ରାବାଦର ରାଜୀବ ଗାନ୍ଧି ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30 ଏହି ମ୍ୟାଚ୍ ଖେଳାଯିବ। ଜାମ୍ମୁ କାଶ୍ମୀର ଆତଙ୍କବାଦୀ ଘଟଣାରେ କଡ଼ାକଡ଼ି ହେଲା ସୁରକ୍ଷା ବ୍ୟବସ୍ଥା। କ୍ଷେତ୍ରୀୟ ସମୀକ୍ଷା ନେଇ ଆକ୍ରମଣ ସ୍ଥଳକୁ ଆଜି ଗସ୍ତ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ସାଉଦି ଆରବ ଗସ୍ତକୁ କାଣ୍ଟଛାଣ୍ଟ କରି ପ୍ରତ୍ୟାବର୍ତ୍ତନ କରୁଛନ୍ତି ପ୍ରଧାନମନ୍ତ୍ରୀ। ଜଳବାୟୁ ସହନଶୀଳ ନୂତନ ଫସଲ ପ୍ରଜାତିକୁ ବିକଶିତ କରାଯାଉଛି ବୋଲି ସୂଚନା ଦେଲେ କୃଷିମନ୍ତ୍ରୀ। ଦେଶରେ ଇସ୍କାତ କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ଘଟିଛି ବୋଲି କହିଲେ ଇସ୍କାତ ଓ ଭାରିଶିଳ୍ପ ରାଷ୍ଟ୍ରମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ ଲକ୍ଷ୍ନୌ ସୁପରଜାଏଣ୍ଟସ୍କୁ 8 ୱିକେଟ୍ରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ। ସମ୍ବାଦ ଶେଷ ହେଲା।